ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ରାଜ୍ୟ ଖୁବ୍ ଜଲ୍ଦି 1840 ଡାକ୍ତର ଆଉ 5000 ଅଧିକା ପାରାମେଡିକାଲ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍। ଗଲାଗାଲ ଭୁବନେଶ୍ୱର ଲୋକସେବା ଭବନଠାରେ ରାଜ୍ୟର ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା କରିକରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରାଜ୍ୟ ମେଡିକାଲ କଲେଜମାନଙ୍କୁ ପ୍ରଫେସର ପଦବୀ ଜଲ୍ଦି ପୂରଣ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍। ଆଦିବାସୀ ଇଲାକାମାନଙ୍କେ ଅଏତକାନୁ ଅଏତକା ଡାକ୍ତର ନିଯୁକ୍ତି ଦିଆଯିବା, ବେଶୀ ଦୁର୍ଘଟଣା ହେଉଥିବା ଜାଗାମାନଙ୍କେ ସମନ୍ୱିତ ଚିକିତ୍ସା ଟ୍ରମା କେନ୍ଦ୍ର ସ୍ଥାପନ କରାଯିବାର ଉପରେ ମୁଖ୍ୟମନ୍ତ୍ରୀ ଜୋର୍ ଦେଇଛନ୍। ବୈଠକଥି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଓ ଅଲଗା ସଚିବମାନେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଷଷ୍ଠ ରାଜ୍ୟ ଅର୍ଥ ଆୟୋଗ ତରଫରୁ ଗଲାଗାଲ ଅନ୍ତରୀଣ ରିପୋର୍ଟ ଦିଆଯାଇଛି। ଆୟୋଗର ଅଧ୍ୟକ୍ଷ ଡକ୍ଟର ଅରୁଣ କୁମାର ପଣ୍ଡାଙ୍କ ନେତୃତ୍ୱଥି ଆୟୋଗର ଅଲଗା ସଦସ୍ୟମାନେ ଗଲାଗାଲ ଭୁବନେଶ୍ୱର ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିକରି ରିପୋର୍ଟ ଦେବା ସହିତ ଭିନ୍ ଭିନ୍ ସୁପାରିଶ ବାବଦେ ଆଲୋଚନା କରିଥିଲେ। ଷଷ୍ଠ ରାଜ୍ୟ ଅର୍ଥ ଆୟୋଗର ଏହି ରିପୋର୍ଟ ଷୋଡ଼ଶ ଅର୍ଥ ଆୟୋଗଙ୍କ ପାଖକେ ବିଚାର ଲାଗି ପଠାଯିବା। ହେଲେ ଭିଲ୍ ଆୟୋଗ ଆଞ୍ଚଳିକ ସଂସ୍ଥାମାନଙ୍କର ସମସ୍ୟା ଆଉ ଆହ୍ୱାନମାନଙ୍କୁ ଆହୁରି ଗୁହେର ଭାବେ ଅନୁଧ୍ୟାନ କରିକରି ସମୟସୀମା ଭିତରେ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବେ ବୋଲି ଜଣାପଡ଼ିଛି। ତାର ଆଗନୁ ଆୟୋଗର ଏହି ରିପୋର୍ଟ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟିଙ୍କୁ ଦିଆଯାଇଥିଲା। ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ପୋର୍ଟାଲର ଗଲାଗାଲ ଶୁଭାରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାଧୀନତା ଦିବସ ଅବସରରେ ଘୋଷଣା କରିଥିବା ପିଏମ୍ ବିକଶିତ ଭାରତ ରୋଜଗାର ଯୋଜନା ଲାଗି ହିତାଧିକାରୀମାନେ ଏହି ପୋର୍ଟାଲଟି ପଞ୍ଜିକରଣ କରିପାରିବେ। ସୂଚନା ଅନୁସାରେ ଯୋଜନାଟି 1,00,000 କୋଟି ଟଙ୍କା ଖର୍ଚ୍ଚ କରାଯିବା, ଇତାର ଜରିଏ 3.5 କୋଟିରୁ ଅଧିକା ନିଯୁକ୍ତି ସୃଷ୍ଟି କରାଯିବା। ରଥଯାତ୍ରା ଆଉ ବାହୁଡ଼ା ସହିତ ପୁରୀ ଶ୍ରୀମନ୍ଦିରନ ପାଳନ ହେଉଥିବା ଫି ଦିନିଆ ନୀତିକାନ୍ତି ଆଉ ଉତ୍ସବକେ ଶୃଙ୍ଖଳିତ ଭାବେ କରବାର୍ ଲାଗି ରାଜ୍ୟ ସରକାର ଖୁବ୍ ଜଲ୍ଦି ମାର୍ଗଦର୍ଶିକା ଆନ୍ବେ। ଏ ବାବଦେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କର ଅଧ୍ୟକ୍ଷତାଥି ଆଜି ଭୁବନେଶ୍ୱର ଲୋକସେବା ଭବନର ଗୋଟିଏ ଜରୁରୀ ବୈଠକ ବସ୍ବା। ବୈଠକଟି ପୁଲିସ୍ ମହାନିର୍ଦ୍ଦେଶକ, ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ ଆଉ ଅଲଗା ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇକରି ଶ୍ରୀମନ୍ଦିରର ଶୃଙ୍ଖଳିତ ନୀତିକାନ୍ତି ଆଉ ଦର୍ଶନ ବ୍ୟବସ୍ଥାକେ ନେଇକରି ଆଲୋଚନା କରିବେ। ମାର୍ଗଦର୍ଶିକା ବିଲ୍ ଚୂଡ଼ାନ୍ତ କରାଯିବା ବୋଲି ଜଣାପଡ଼ିଛି। ଜାତିର ପିତା ମହାତ୍ମା ଗାନ୍ଧୀଙ୍କର 2 ନମ୍ବର ଥର ଓଡ଼ିଶା ଆସବାରକେ ଆଜି 100 ବର୍ଷ ପୂରୁଛି। ଏ ଅବସରରେ ଆଜି ରାଇଜେ ମହାତ୍ମା ଗାନ୍ଧୀଙ୍କର ଓଡ଼ିଶା ଆଗମନର ଶତବାର୍ଷିକୀ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ସୂଚନା ଅନୁସାରେ 1925 ଆଜିର ଦିନେ ମହାତ୍ମା ଗାନ୍ଧୀ କଟକ ନଥିବା ଏସିଆର ସବୁନୁ ବଡ଼ କୁଷ୍ଠାଶ୍ରମକେ ଆସିକରି ଅନ୍ତେବାସୀଙ୍କର ସେବା କରବାର ସହିତ ସ୍ୱାଧୀନତା ସଂଗ୍ରାମଥି ସାମିଲ ହେବାରକେ ଲୋକ ବାର୍ତ୍ତା ଦେବା ଲାଗି ପଦଯାତ୍ରା କରିଥିଲେ। ଏ ଅବସରରେ କଟକ କୁଷ୍ଠାଶ୍ରମଠାରେ ହେବାରକେ ଥିବା ସ୍କାରକୀ ଶତବାର୍ଷିକୀ କାର୍ଯ୍ୟକ୍ରମଟି ରାଜ୍ୟପାଳଙ୍କ ସହିତ ମନ୍ତ୍ରୀ ଆଉ ସାଂସଦମାନେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଆଜ ବିଶ୍ୱ ଫଟୋଗ୍ରାଫି ଦିବସ। 1849 ଜାନୁଆରୀ ମାସ 9 ତାରିଖ ଦିନ ପୃଥିବୀ ପହିଲା କରି ଫଟୋଗ୍ରାଫି ମୂଲ ହୋଇଥିଲା। ଫ୍ରାନ୍ସ ବୈଜ୍ଞାନିକ ଜୋସେଫ୍ ଆର୍ ଲୁଇସ୍ ଫଟୋଗ୍ରାଫି ମୂଲ କରିଥିଲେ। ହେଲେ ଫ୍ରାନ୍ସ ସରକାର ଇ ବିଷୟଥି 1849 ଅଗଷ୍ଟ ମାସ 19 ତାରିଖ ଘୋଷଣା କରିଥିବାରୁ ଆଜିର ଦିନକେ ବିଶ୍ୱ ଫଟୋଗ୍ରାଫି ଦିବସ ଭାବେ ପାଳନ କରାଯାଉଛି। 2010 ଫଟୋଗ୍ରାଫିର ଲୋକପ୍ରିୟତା ବଢ଼ିଛେ। ବିଶ୍ୱ ଫଟୋଗ୍ରାଫି ଦିବସଥି ସବୁ ରକମର ଫଟୋଗ୍ରାଫିକେ ତହକା ଯାଏସି। ହେଲେ ଫି ବଛର ଗୋଟେ ଗୋଟେ ଅଲଗା ବିଷୟବସ୍ତୁ ଉପରେ ଧ୍ୟାନ ଦିଆଯାଏସି। ଇ ବଛର ବିଶ୍ୱ ଫଟୋଗ୍ରାଫି ଦିବସର ବିଷୟବସ୍ତୁ ମୋର ମନପସନ୍ଦ ଫଟୋ ରଖାଯାଇଛି। ବୁର୍ଲା ଭୀମସାରନ ଭାରତୀୟ ଚକ୍ଷୁ ରୋଗ ସଂସ୍ଥା ଓସିଓଆଇଏନ୍ ତରଫ ଦୁଇଦିନିଆ ଓଡ଼ିଶା ରାଜ୍ୟ ଚକ୍ଷୁ ସମ୍ମିଳନୀ ହୋଇଯାଇଛି। ଭୀମସାର ପ୍ରଫେସର ଡାକ୍ତର ଜୟଶ୍ରୀ ଦୋରାଙ୍କର ତତ୍ତ୍ୱାବଧାନତି ହୋଇଥିବା କାର୍ଯ୍ୟକ୍ରମ ଅବସରରେ ଗୌଡ଼ପାଲି ସହରାଞ୍ଚଳ ପ୍ରାଥମିକ କେନ୍ଦ୍ରନ ଗୋଟିଏ ସ୍ୱାସ୍ଥ୍ୟ ଶିବିର ହୋଇଥିଲା। ଏତା ସହିତ ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କ ଲାଗି ଅତ୍ୟାଧୁନିକ ଚିକିତ୍ସା ଉପକରଣ ବାବଦ ଗୋଟିଏ ପ୍ରୟୋଗଶାଳା ବିଲ୍ ହୋଇଥିଲା। ଏ ଅବସରରେ ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା ଡାକ୍ତରମାନେ ଚକ୍ଷୁ ରୋଗ ବାବଦେ ବୁଝାଇଥିଲେ। ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟଠାରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ ଜାତୀୟ ସେବା ଯୋଜନା ତରଫରୁ ପରିସନ୍ନ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ସଚେତନତା ଶିବିର ହୋଇଯାଇଛି। ଏ ଅବସରରେ ଛାତ୍ରଛାତ୍ରୀମାନଙ୍କୁ ବ୍ୟବହାରିକ ଅଭ୍ୟାସ ଜରି ବନ୍ୟା, ବାତ୍ୟା, ଭୂମିକମ୍ପ, ଅଗ୍ନିକାଣ୍ଡ ଆଉ ସାପଚବା ବାଗି ବିପର୍ଯ୍ୟୟ ସମୟଥି କେନ୍ ହିସାବରେ ସାମ୍ନା କରାଯିବା ସେ ବାବଦେ ତାଲିମ ଦିଆଯାଇଥିଲା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରନ ବନିଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇକରି ଅବପାତଥି ବଦଲିଛେ। ଆଜି ସଞ୍ଜବେଲ ତକ ଅବପାତ କ୍ଷେତ୍ର ଗୋପାଳପୁର ପାଖେ ସ୍ଥଳଭାଗକେ ପହଞ୍ଚବା। ଇତାର ବେଳେ ଦକ୍ଷିଣ ଓଡ଼ିଶାନ ଜବର ବର୍ଷା ଲାଗି ରହିଛେ। ଏବେ 24 ଘଣ୍ଟା ଭିତରେ କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର ସହିତ ରାଜ୍ୟର 7 ଜିଲ୍ଲାକେ ଅତି ଜବର ବର୍ଷା ନେଇକରି ପାଣିପାଗ କେନ୍ଦ୍ର ତରଫ ସତର୍କ କରାଯାଇଛେ। ଏଚ୍ଡିଏନ୍ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।